ସମସ୍ତଙ୍କୁ ପ୍ରଥମେ ମୋର ନମସ୍କାର। ମୁଁ ଦାଶରଥି ଭଟ୍ଟ 43 ୱାର୍ଡ଼ରୁ ଆସିଛି। ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ଧନ୍ୟବାଦ ରିଲି ମ୍ୟାଡ଼ାମ, ଆପଣ ଆଜି ଜନହିତବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି। ଜଳ ହିଁ ଜୀବନ ସବୁ ପ୍ରକାର ସଙ୍କଟରୁ ରକ୍ଷା କରିଥାଏ। ସମସ୍ତଙ୍କୁ ବିଶ୍ୱ ଜଳ ଦିବସ ଉପଲକ୍ଷେ ମୋର ଶୁଭେଚ୍ଛା। ମ୍ୟାଡ଼ାମ, ଆପଣଙ୍କୁ ପରିଚୟ ଶ୍ରୋତାବନ୍ଧୁମାନଙ୍କୁ ଜଣାନ୍ତୁ।
ନମସ୍କାର, ମୁଁ ଲକ୍ଷ୍ମୀସାଗର 43 ଆସିଛି, ମହିଳା ସମିତି ବସ୍ତିରୁ। ମୋ ନାଁ ଲିଲି ସାମଲ।
ଧନ୍ୟବାଦ ମ୍ୟାଡ଼ାମ। ଶ୍ରୋତାବନ୍ଧୁମାନେ ଜାଣିବାକୁ ଚାହୁଁଛନ୍ତି ଆପଣ କିଭଳି ଭାବେ ନେତୃତ୍ୱ ନେଇ ପାଣିର ବ୍ୟବସ୍ଥାକୁ କରିଥିଲେ, ଦୟାକରି ସମ୍ପୂର୍ଣ୍ଣ ଭାବେ କୁହନ୍ତୁ।
ଆପଣ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟଟେ ପଚାରିଲେ। ଆମେ ଦୀର୍ଘ 20 ହେଲା ରହିଲୁଣୁ, 20 ହେଲା ରହିଲୁଣୁ, ଆମର ପାଣିର ସମସ୍ୟା ବହୁତ ଅସୁବିଧା। ଆମ ସାହିରେ ଆମେ 106 ଘର ଅଛୁ, 106 ଘରକୁ ଆମ ପରିସର ମାନେ ଅଲଗା ସାହିରେ 2-3 ଘର ପାଣି ଆସେ। 2-3 ଘର ଭିତରେ ଆମେ ଯାଇକି ଲାଇନ୍ ଲଗେଇକି ପାଣି ଆଣୁ। ପାଣି ଯେହେତୁ ସକାଳୁ ଯାଇକି ଲାଇନ୍ ଲଗାଉ, ଆମେ ଘରେ ପିଲାଙ୍କୁ ଟାଇମ୍ ଦେଇପାରୁ କି ନିଜ ସ୍ୱାମୀକି ଟାଇମ୍ ଦେଇପାରୁ। ପ୍ରାଣୀ ତ ପାଣି ବ୍ୟବସ୍ଥା, ପାଣି କିନ୍ତୁ ଘଣ୍ଟା ଘଣ୍ଟା ଧରିକି ଟାଇମ୍ ଯାଏ। ପିଲା ସ୍କୁଲ ଯିବାକୁ ପ୍ରୋବ୍ଲେମ୍ ହୁଏ, ସ୍ୱାମୀ ବି କୁଆଡ଼େ କାମଧନ୍ଦା ଗଲା ବେଳକୁ ପ୍ରୋବ୍ଲେମ୍ ହୁଏ। ଆମେ ଏଇଟା ଆମ ସାହିରେ ମିଟିଂ କରିକି ଆମର କର୍ପୋରେଟର ଆଉ ଅଲଗା ଅଫିସରମାନଙ୍କୁ ଜଣାଇଲୁ। ଯେହେତୁ ଜଣାଇଲୁ, ସେ ଆମ କଥା କିଛି ବୁଝିଲେନି। ନ ବୁଝିବା ହେତୁ ଆମେ ସେଠୁ ଆମର ଜଣେ ନୂଆ କର୍ପୋରେଟର ଆସିଲେ, ଯେହେତୁ ଆସିଲେ ତାଙ୍କୁ ବି ଏଇ ବିଷୟରେ ଆମେ ଜଣାଇଲୁ। ଯେହେତୁ ଜଣାଇଲୁ, ସିଏ ବି ଆମକୁ କହିଲେ ଯେ ତୁମ ସାହିରେ ଗୋଟେ କମିଟି କର। ଯେଉଁ କମିଟି ସେ କହିଲେ, କିନ୍ତୁ ସେଇଟା ଯେଉଁ STA କମିଟି, 11 ଜଣ ଭିତରେ ଆମେ ଗୋଟେ କମିଟି କଲୁ। କମିଟି କରିବା ଭିତରେ ଆମେ ତାଙ୍କୁ ଏଇଟା ଆମେ ସେ ତାଙ୍କୁ କହିଲୁ। କହିଲା ପରେ ଯେ ସେ କହିଲେ ଯେ ତୁମ ସାହିର ସମସ୍ୟା ତୁମେ ନିଜେ ନିଜେ ବୁଝିବ। ସେତେବେଳେ ଗୋଟେ ଆମେ କହିବା ହେତୁ ସେ ଗୋଟେ ଆମର ଗୋଟେ ବୋରିଂ କଲେ। ବୋରିଂ କରିବା ହେତୁ ସେ ବୋରିଂଟା ଯେଉଁ ପଟଟା ତଳୁଆ ଅଞ୍ଚଳ, ପାଣିଟା ସେପଟକୁ ଯାଏ ହେରି, ଉପର ପଟକୁ ପାଣିଟା ଆସେନି। ପାଣି ବି ଫେର ପ୍ରୋବ୍ଲେମ୍ ହୁଏ। ଫେର ଯେତେବେଳେ ପାଣି ପ୍ରୋବ୍ଲେମ୍ ହୁଏ, ଆମେ ଏମିତି ଜମା ସେମାନେ ଟିକେ ବନ୍ଦ ବାନ୍ଦ କରିବେ, କିନ୍ତୁ ପାଣି ଜଗିକି ଆମେ ପାଣିଟା କେମିତି ଧରିବୁ, କେମିତି ଇଏ କରିବୁ ବୋଲି ଆମେ ସେମିତି ରହୁ ଆଉ। ଆମେ STA ମେମ୍ବର ଆଉ SSC ମେମ୍ବର ମିଶିକି ଗୋଟେ ମିଟିଂ କଲୁ। ମିଟିଂ କରିବା ଯେ ଫଳରେ ଆମର କର୍ପୋରେଟର ରହିଲେ, ୱାର୍ଡ଼ ଅଫିସର ରହିଲେ, ତାପରେ ପାଣି ଅଫିସର ରହିଲେ, ରହିବା ସେତେବେଳେ ରହିଲେ, ତାଙ୍କ ଭିତରେ ବି ଆମେ ଏଇ ପ୍ରୋବ୍ଲେମ୍ଟା ଜଣାଇଲୁ ଯେ ଏମିତି ପାଣିର ସମସ୍ୟା। ଯେତେବେଳେ ପାଣିର ସମସ୍ୟା ତାଙ୍କୁ ଜଣାଇଲୁ, ସିଏ ବି କହିଲେ ଯେ ତୁମେ ଗୋଟେ ଲିଖିତ ଆକାର ଦିଅ। ଆମେ ସେଠୁ ସାହିରେ ମିଶିକି ଗୋଟେ ଲିଖିତ ଆକାର କରିକି ଆମେ ପକାଇଲୁ। ପକାଇଲା ପରେ ବି ସେ ମାସକ ପରେ ସେମାନେ ଆସିଲେ। ସେମାନେ ଯେହେତୁ ଆସିଲେ ପାଣି ବ୍ୟବସ୍ଥା କରିବା ପାଇଁ, ଆମେ ବି ଯେଉଁ ମେମ୍ବର STA ମେମ୍ବରକୁ SSC ମେମ୍ବର ଯେଉଁ ଥିଲୁ, ତାଙ୍କ ସାଥିରେ ଉପସ୍ଥିତ ରହିଲୁ। ଉପସ୍ଥିତ ରହିକି କେମିତି କେଉଁ ପଟକୁ ପାଣିଟା କେମିତି ଖୋଳିକି କେମିତି ପାଇପ୍ ପକାଇଲେ କିନ୍ତୁ ସୁବିଧାରେ ଆମେ 106 ଘର ପାଣି ପାଇପାରିବୁ ଠିକ୍ରେ। ତେଣୁକରି ସିଏ ଆମ ସାଥିରେ ରହିଲେ, ସିଏ ବି ତାଙ୍କୁ କହିଲୁ ଯେ ତୁମେ ଟିକିଏ ଭଲ ମୋଟା ପାଇପ୍ ପକାଇବ, କିନ୍ତୁ 3 ଫୁଟ ଗଭୀର ଗାତ ଖୋଳିବ, ସେଇ ଅନୁସାରେ ପାଣି ଯେଉଁ ପାଇପ୍ ପକାଇକି ପାଣି କରିବ। ସିଏ ବି ସେହି ଅନୁସାରେ କାମ କଲେ। କାମ କରିବା ହେତୁ ଏବେ ବି ଠିକ୍ ଟାଇମ୍ରେ ଆମେ ପାଣି ପାଇପାରୁଛୁ, ଠିକ୍ରେ ବି ସୁବିଧାରେ ଆମେ ପାଣିର ବ୍ୟବସ୍ଥା କରିପାରୁଛୁ। ପାଣି ସିନା ଆମର ସୁବିଧା ହେଇଗଲା, ପାଇପାରିଲୁ। ଆମେ ବି ଯେଉଁ ମେମ୍ବର ଅଛୁ, ଆମେ ବି ଘରେ ଘରେ ବୁଲିକି ସମସ୍ତଙ୍କ ବି ସତର୍କ କଲୁ ଯେ ପାଣିଟା ସବୁ ବେଶୀ ଖର୍ଚ୍ଚ କରନା, ବେଶୀ ଲୋକସାନି ପାଣି କରନା। ପାଣି ଯେହେତୁ ତାଙ୍କ ସାହି ସାହିରେ ବୁଲିକି ସମସ୍ତଙ୍କୁ ସତର୍କ କରିକି ଜଣାଇବୁ। ତାପରେ ବି 3 ମାସକେ ଥରେ ଲେଖେ ଆମେ ବି ପାଣି ଟେଷ୍ଟ କରୁ ଯେ ପାଣିଟା ଭଲ କି ମନ୍ଦ ବୋଲି, କିନ୍ତୁ ଜାଣିଲୁ ଆମେ ଉପଯୁକ୍ତ ପାଣି ପାଇଲୁ।
ଧନ୍ୟବାଦ ଲିଲି ମ୍ୟାଡ଼ାମ। ମୁଁ ଶ୍ରୋତାବନ୍ଧୁକୁ ଅନୁରୋଧ କରୁଛି ଏଇ ବାର୍ତ୍ତା ସମସ୍ତ ପାଖରେ ପହଞ୍ଚାଇବୁ। ଆମେ ବି ସମସ୍ତେ ଜାଣିଲୁ ଆପଣ ଭଲ କଥାଟି କହିଲେ, ଏ କଥାଟା ସମସ୍ତେ ବି ଜାଣିଲେ ଆଉ ସମସ୍ତେ ଭଲ ଭାବେ ରହିବେ, ଭଲ ପାଣି ପିଇବେ, ଭଲରେ ରଖିବେ, ପାଣିକୁ ନଷ୍ଟ ବେଶୀ କରିବେ ନାହିଁ।